ମଣିଷର ଆଚାର ବିଚାର ସହିତ ଖାଦ୍ୟର ବହୁତ ବଡ଼ ସମ୍ବନ୍ଧ ଅଛି। ସେଥିପାଇଁ କୁହାଯାଇଛି, ଯେପରି ଅନ୍ନ ସେପରି ମନ, ଯେପରି ପାଣି ସେପରି ବାଣୀ, ଯେପରି ଦୃଷ୍ଟି ସେପରି ସୃଷ୍ଟି, ଏବଂ ଯେପରି ସାଙ୍ଗ ସେପରି ରଙ୍ଗ, ଯେପରି କର୍ମ ସେପରି ଫଳ। ଅତଏବ ଯଦି କେହି ମଣିଷ ନିଜର ବିଚାରକୁ ଶୁଦ୍ଧ ଓ ଚରିତ୍ରକୁ ଉଚ୍ଚ କରିବାକୁ ଚାହାନ୍ତି, ତାହେଲେ ତାଙ୍କୁ ନିଜର ଅନ୍ନ ଉପରେ ନିଶ୍ଚୟ ଧ୍ୟାନ ଦେବାକୁ ହେବ। ସାତ୍ୱିକ ଅନ୍ନ ମନକୁ ଶାନ୍ତି ଓ ଭାବନାକୁ ସନ୍ତୁଳିତ କରିଥାଏ। ତେବେ ସାତ୍ୱିକ ଅନ୍ନ ଆମେ କାହାକୁ କହିବା? ଆମର ପ୍ରଶ୍ନ ଉଠୁଛି ଯେ ସାତ୍ୱିକ ଅନ୍ନ ଆମେ କାହାକୁ କହିବା। ସାଧାରଣତଃ ଖାଦ୍ୟକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା ସାତ୍ୱିକ, ରାଜସିକ ଏବଂ ତାମସିକ। ସାତ୍ୱିକ କହିଲେ ଯେତେ ପ୍ରକାର ଫଳ, ପନିପରିବା ତଥା ସହଜ ପାଚ୍ୟ ଖାଦ୍ୟକୁ ସାତ୍ୱିକ ବା ଶତଗୁଣୀ ଅନ୍ନ କୁହାଯାଇଛି। ଯେଉଁ ଖାଦ୍ୟ ଦ୍ୱାରା ନିଦ୍ରା ଏବଂ ଆଳସ୍ୟ ଉତ୍ପନ୍ନ ହୋଇଥାଏ, ଏହାକୁ ସମ୍ପୂର୍ଣ୍ଣ ରାଜଗୁଣୀ ଅନ୍ନ କୁହାଯାଇଥାଏ, ତଥା ମାଛ, ମାଂସ, ପିଆଜ, ରସୁଣ, ଅଣ୍ଡା ଇତ୍ୟାଦି ଖାଦ୍ୟକୁ ତାମସିକ ଖାଦ୍ୟ କୁହାଯାଇଥାଏ। ଏବେ ଆମେ ଜାଣିବା ଭୋଜନର ସାତ୍ୱିକତା। ଭୋଜନ ପ୍ରସ୍ତୁତ କରୁଥିବା ବ୍ୟକ୍ତିର ମାନସିକତା ଏବଂ ଯେଉଁ ଧନରୁ ଭୋଜନ ପ୍ରୟୋଗ ହୋଇଥାଏ ତା ଉପରେ ନିର୍ଭର କରିଥାଏ। ଯଦି ଏହି ଦୁଇଟି ଜିନିଷ ସମ୍ପୂର୍ଣ୍ଣ ପବିତ୍ର ନ ହୋଇଥାଏ, ତାହେଲେ ଏହାକୁ ଶତଗୁଣୀ ବା ସାତ୍ୱିକ ଅନ୍ନ କହିପାରିବା ନାହିଁ। ଯେଉଁ ମଣିଷମାନେ ପରମାତ୍ମା ବା ଈଶ୍ୱରଙ୍କୁ ଅର୍ପଣ କରି ଖାଦ୍ୟ ଖାଇଥାନ୍ତି, ସେମାନେ ପବିତ୍ର ଓ ଶୁଦ୍ଧ ହୋଇଥାନ୍ତି। ଏପରି ଖାଦ୍ୟ ଶରୀର ପାଇଁ ପୁଷ୍ଟିଦାୟକ, ଏହା ରୋଗକୁ ଦୂର କରିଥାଏ ଏବଂ ମନବିକାରରୁ ବଞ୍ଚାଇଥାଏ। ଅନ୍ନ ଶୁଦ୍ଧି ନହେଲେ ଅନ୍ନଦୋଷ ଲାଗିଥାଏ। ତେଣୁ ବହୁତ ଲୋକ ଈଶ୍ୱରୀୟ ଜ୍ଞାନ ତ ଶୁଣିଥାନ୍ତି ଏବଂ ଯୋଗ ଅଭ୍ୟାସ ମଧ୍ୟ କରିଥାନ୍ତି, କିନ୍ତୁ ସେ କହିଥାନ୍ତି କି ତାଙ୍କ ଜୀବନରେ ବିଶେଷ ପରିବର୍ତ୍ତନ ଆସୁନାହିଁ, ମନ ସୁସ୍ଥ ଏବଂ ସ୍ଥିର ହେଉନାହିଁ। ସେଥିପାଇଁ ପର୍ଯ୍ୟାଲୋଚନା କରି ଦେଖାଯାଇଛି କି ସେମାନଙ୍କର ଏଭଳି ଅବସ୍ଥା ପାଇଁ ମୁଖ୍ୟତଃ ଦାୟୀ ଆହାରର ଅଶୁଦ୍ଧତା। ସେମାନେ ତାଙ୍କ ଆହାର ଉପରେ ଧ୍ୟାନ ତ ଦେଇଥାନ୍ତି, ମାତ୍ର ଆହାରକୁ କିଭଳି ଭାବରେ ଶତପ୍ରଧାନ କରାଯିବ ସେ ବିଷୟରେ ଜାଣି ନଥାନ୍ତି। ଯେପରି ଉଦାହରଣ କି ଜଣେ ଲୋକ ଲୁଗା ସଫା କରୁଥିବା ସମୟରେ ଯଦି ବାରମ୍ବାର ମାଟି କିମ୍ବା ମଇଳା ଉଡ଼ି ଆସିକି ପଡ଼ୁଥିବ, ତେବେ ତାର ଅବସ୍ଥା କ'ଣ ହେବ? ଠିକ୍ ସେହିପରି ଯଦି ଆମେ ଜ୍ଞାନ ଓ ଯୋଗ ଦ୍ୱାରା ଆତ୍ମାକୁ ଶୁଦ୍ଧ ଓ ପବିତ୍ର କରିଥାଉ, ଚରିତ୍ରକୁ ମଧ୍ୟ ଶ୍ରେଷ୍ଠ କରି ଗଢ଼ିଥାଉ। କିନ୍ତୁ ଆହାରର ଶୁଦ୍ଧି ନିୟମକୁ ପାଳନ ନ କରୁ ତାହେଲେ ଆମର ସବୁ ତପସ୍ୟା ବିଫଳ ହୋଇଯାଇଥାଏ, ଯାହା ପାଇଁ କୁହାଯାଇଛି କି 12 ବର୍ଷର ତପସ୍ୟା ବ୍ୟର୍ଥରେ ଗଲା। ଯେତେବେଳେ ଆମେ ଜାଣିଲୁ ଯେ ଏ ଶରୀର ଭିତରେ ଅତି ସୂକ୍ଷ୍ମ ଜ୍ୟୋତିର୍ବିନ୍ଦୁ ଆତ୍ମା ବିରାଜମାନ, ଯେଉଁଥିପାଇଁ କୁହାଯାଇଛି କି ଆତ୍ମା ଶରୀରର ବିନା ନିଷ୍କ୍ରିୟ ଏବଂ ଶରୀର ଆତ୍ମା ବିନା ନିଷ୍କ୍ରିୟ, ସେଇ ଆତ୍ମା ଏ ଶରୀର ଭିତରେ ଅଛନ୍ତି ଏବଂ ସେ ପରମାତ୍ମାଙ୍କର ସନ୍ତାନ, ଯେଉଁ ପରମାତ୍ମାଙ୍କ ପାଇଁ କୁହାଯାଇଛି କି ପରମାତ୍ମା ସୁଖର ସାଗର, ପରମାତ୍ମା ଆନନ୍ଦର ସାଗର, ପରମାତ୍ମା ଦୟାର ସାଗର, ପରମାତ୍ମା ଗୁଣର ସାଗର, ସେଇ ପରମାତ୍ମାଙ୍କ ପାଇଁ ପୁଣି କୁହାଯାଇଛି କି ତାଙ୍କର ମହିମା ଅପ୍ରମ ଅପାର, ଯେଉଁଥିପାଇଁ କୁହାଯାଇଛି କି ସାରା ଜଙ୍ଗଲକୁ କଲମ, ସାରା ଧରିତ୍ରୀକୁ କାଗଜ ଏବଂ ସାରା ସମୁଦ୍ରକୁ ଯଦି କାଳି ବନେଇକି ସ୍ୱୟଂ ବିଦ୍ୟାର ଦାତ୍ରୀ ମା ସରସ୍ୱତୀ ବସିକି ତାଙ୍କର ଗୁଣଗାନ କରିବେ ତଭି ସମ୍ଭବ ନୁହେଁ। ତ ସେଇ ପରମାତ୍ମାଙ୍କର ଆମେ ସନ୍ତାନ ହେବା ଯୋଗୁ ଏପରି ଖାଦ୍ୟ ଛୁଇଁବା ମଧ୍ୟ ଅନୁଚିତ। ଭୋଜନ ରାନ୍ଧିବା ସମୟରେ ରୋଷେଇ ଘରର ପ୍ରତ୍ୟେକ ଜିନିଷ ଶୁଦ୍ଧ ଏବଂ ତା ସହିତ ବାହାରର ବାତାବରଣ ଓ ପରିବେଶ ମଧ୍ୟ ନିର୍ମଳ ହେବା ଉଚିତ। ତା ସହିତ ଭୋଜନ ପ୍ରସ୍ତୁତ କରୁଥିବା ବ୍ୟକ୍ତିର ଶାରୀରିକ ଓ ମାନସିକତା ଶୁଦ୍ଧ ହେବା ଆବଶ୍ୟକ ଏବଂ ସେ ଯେପରି ପରମାତ୍ମାଙ୍କର ସ୍ମୃତିରେ ରହିକି ଭୋଜନ ପ୍ରସ୍ତୁତ କରିଥିବ, ସେପରି ଭୋଜନ ଗ୍ରହଣ ଦ୍ୱାରା ମଣିଷଙ୍କ ଉପରେ ସେହିପରି ପ୍ରଭାବ ପଡ଼ିଥାଏ। ଜଣେ ସନ୍ନ୍ୟାସୀ ଗୃହସ୍ଥୀମାନଙ୍କ ଠାରୁ ଭିକ୍ଷା ମାଗି ନିଜର ପେଟ ପୋଷୁଥିଲେ। ଥରେ ସେ ଅନ୍ନଭୋଜନ କରିଥିଲେ ଏବଂ ଯେତେବେଳେ ସେ ରାତ୍ରିରେ ଶୋଇଲେ ସେତେବେଳେ ବହୁତ ଦୁଃସ୍ୱପ୍ନ ଓ ବହୁତ ଗାଳିଗୁଳଜ ମଧ୍ୟ କରିଥିଲେ, ସେତିକି ନୁହେଁ ବହୁତ ଅପଶବ୍ଦ ମଧ୍ୟ ଉଚ୍ଚାରଣ କରିଥିଲେ। ତାଙ୍କ ପାଖରେ ବହୁତ ଦିନଠାରୁ ଶିକ୍ଷା ନେଉଥିବା ଶିଷ୍ୟମାନେ ମଧ୍ୟ ଶୋଇଥିଲେ। ସେମାନେ ଯେତେବେଳେ ସନ୍ନ୍ୟାସୀଙ୍କ ମୁଖରୁ ଏଭଳି କଥାବାର୍ତ୍ତା ଶୁଣିଲେ ସେତେବେଳେ ତାଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିଲା ଏବଂ ତାଙ୍କର ସନ୍ନ୍ୟାସୀଙ୍କ ପ୍ରତି ସନ୍ଦେହ ହେଲା। ଯେତେବେଳେ ସନ୍ନ୍ୟାସୀ ନିଦରୁ ଜାଗୃତ ହେଲେ, ସେତେବେଳେ ଶିଷ୍ୟମାନଙ୍କ ଠାରୁ ଅବଗତ ହେଲେ ଯେ ସେ କିଭଳି ନିଦର ଅଜ୍ଞାନତା ସାରରେ କାହାକୁ ଗାଳି ଗୁଳଜ କରୁଥିଲେ ଏବଂ ଖରାପ ଶବ୍ଦ ମଧ୍ୟ ଉଚ୍ଚାରଣ କରୁଥିଲେ। ଏହା ଶୁଣି ସନ୍ନ୍ୟାସୀ ତାଙ୍କ ମନ ଭିତରେ ଗଭୀର ଅନୁଧ୍ୟାନ କରିଥିଲେ। ସେତେବେଳେ ସେ ଜାଣିପାରିଲେ କି ସନ୍ଧ୍ୟାବେଳେ ଯେଉଁ ଗୃହସ୍ଥୀଙ୍କ ଘରୁ ସେ ଅନ୍ନ ଭୋଜନ କରିଥିଲେ, ତାଙ୍କର ପରସ୍ପର ଗାଳି ଗୁଳଜ, ଝଗଡ଼ା, ମାରପିଟ ଆଦି ହୋଇଥିଲା। ପରିଣାମ ସ୍ୱରୂପ ଅଶୁଦ୍ଧ ଅନ୍ନର ପ୍ରଭାବ ତାଙ୍କ ମନରେ କିଭଳି ଭାବରେ ପ୍ରତିକ୍ରିୟା ହୋଇଥିଲା, ସେହିପରି ତମଗୁଣୀ ଭୋଜନ କରୁଥିବା ବ୍ୟକ୍ତିର ବିଚାର ସମ୍ପୂର୍ଣ୍ଣ ତମଗୁଣୀ ହୋଇଥାଏ ଏବଂ ମଣିଷର ସ୍ୱଭାବ କାମୀ, କ୍ରୋଧୀ, ନିର୍ଦ୍ଦୟୀ, ଚିଡ଼ଚିଡ଼ା ଆଦି ହୋଇଥାଏ। ଏହାର ପରିଣାମ ତାଙ୍କୁ ବହୁତ ଦୁଃଖ ଅଶାନ୍ତି ଭୋଗିବାକୁ ପଡ଼ିଥାଏ। ସେହିପରି ମାଦକ ଦ୍ରବ୍ୟ ମଧ୍ୟ ଏକ ତମଗୁଣୀ, ଯାହାଦ୍ୱାରା ନିଶାର ପ୍ରଭାବ ମଣିଷ ଉପରେ ପଡ଼ିବାରୁ ମଣିଷ ନିଜର ବୁଦ୍ଧି ବୃତ୍ତି ହରାଇ ବସିଥାନ୍ତି ଓ ସେ ନିଜର ଭାରସାମ୍ୟ ରଖିନପାରି କ୍ରୋଧରେ ବସିଭୂତ ହୋଇ ମାରପିଟ, ଭଙ୍ଗାରୁଜା ଆଦି ଆଦି କରିଥାନ୍ତି। ମଦ ଯେପରି ତାର ପୁରା ପ୍ରଭାବ ମଣିଷ ଉପରେ ପକାଇଥାଏ, ସେହିପରି କେତେକ ଖାଦ୍ୟ ପଦାର୍ଥ ଅଛି ଯାହାକୁ ଖାଇବା ଦ୍ୱାରା ମଣିଷ ମନରେ ଉତ୍ତେଜିତ ବା ବିକାର ଉତ୍ପନ୍ନ ହୋଇଥାଏ। ରାଜସିକ ଓ ତାମସିକ ଖାଦ୍ୟ ମଣିଷର ଧ୍ୟାନ ବା ଯୋଗ ଅଭ୍ୟାସରେ ବାଧା ସୃଷ୍ଟି କରିଥାଏ, ତେଣୁ ସାତ୍ୱିକ ଅନ୍ନ ଗ୍ରହଣ ଦ୍ୱାରା ଆଳସ୍ୟ ଓ ନିଦ୍ରାର ପ୍ରଭାବ ପଡ଼େ ନାହିଁ। ମନରେ ସୁଖ, ଶାନ୍ତି, ଆନନ୍ଦ ଆଦିର ଅନୁଭବ କରିଥାନ୍ତି ଓ ମନ ଦୁର୍ବଳ ବା ଉତ୍ତେଜିତ ହୁଏ ନାହିଁ। ବୁଦ୍ଧି ମଧ୍ୟ ଇନ୍ଦ୍ରିୟ ବଶୀଭୂତ ନ ହୋଇ ଶୁଦ୍ଧ ଓ ସଚେତ ରହେ, ତେବେ ପରମାତ୍ମାଙ୍କ ଠାରୁ ଶକ୍ତି ଓ ଆନନ୍ଦ ପୂର୍ଣ୍ଣ ମାତ୍ରାରେ ପ୍ରାପ୍ତି ହୋଇଥାଏ।
ଓମ୍ ଶାନ୍ତି। ମୋର ଲକ୍ଷ୍ମୀନା ବିଶ୍ୱମ୍ବର ବେଦା। ମୁଁ ସମ୍ବଲପୁର ସହରର ମୁଦିପଡ଼ାରେ ରହେ। ମୁଁ ପିଲାଦିନୁ କୁସ୍ତି କସରତ କରୁଥିଲି ଏବଂ କୁସ୍ତିରେ ଓଡ଼ିଶାରେ ପ୍ରଥମ ଥିଲି, ଇଣ୍ଡିଆରେ ଥାର୍ଡ଼ ଥିଲି। ବଡ଼ି ବିଲ୍ଡିଂରେ ମଧ୍ୟ ମିଷ୍ଟର ଓଡ଼ିଶା ଥିଲି ଏବଂ ସୁଇମିଂରେ ମଧ୍ୟ ଓଡ଼ିଶାରେ ଫାଷ୍ଟ ଥିଲି। ଏବେ ଅଲ୍ ଇଣ୍ଡିଆ ବଡ଼ି ବିଲ୍ଡିଂ ଆସୋସିଏସନ୍ ତରଫରୁ ନ୍ୟାସନାଲ୍ ଜଜ୍ ଭାବରେ, କ୍ଲାସ୍ ୱାନ୍ ଭାବରେ ସାରା ଇଣ୍ଡିଆରେ ଯେଉଁଠି ପ୍ରତିଯୋଗିତା ହୁଏ ମୁଁ ଯାଉଛି। ବର୍ତ୍ତମାନ ରାଜ୍ୟ ଏବଂ କ୍ଲାସ୍ ରେଗୁଲାର ଆଟେଣ୍ଡ କରୁଥିବାରୁ ଯେଉଁ ଆଗରୁ ମୋ ମୁଣ୍ଡ ସବୁ ବୋଝ, କିଛି ଗୋଟେ ବୋଝ ଥାଏ, ଅଶାନ୍ତି ବୋଝ ଏବଂ ନାନା ଗଣ୍ଡଗୋଳ ବୋଝ ଥିଲା, ତାହା ନାହିଁ। ମାଉଣ୍ଟ ଆବୁରେ 8 ଦିନ ରହିଲା ପରେ ଖାଦ୍ୟ ପରେ ମୋର ଶୁଦ୍ଧତା ଆସିଲା ଏବଂ ସମ୍ବଲପୁରକୁ ଆସିଲା ପରେ ଯିଏ ଜବରଦସ୍ତି କଲେ ମଧ୍ୟ ମୋ ସେ ଶୁଦ୍ଧତା ଖାଦ୍ୟ ବର୍ତ୍ତମାନ ମଧ୍ୟ ଚାଲିଛି। ଓଡ଼ିଶା ବାହାରକୁ ଗଲେ ମଧ୍ୟ ଖାଦ୍ୟପେୟରେ ଶୁଦ୍ଧତା ଆସିଛି, ତଦ୍ୱାରା ମୋର ମାନସିକ ଶାରୀରିକ ସମସ୍ତ ପ୍ରକାର ଶାନ୍ତି ମିଳୁଛି। ମୋତେ ଦେଖିକରି ଆମ ସାହିର ସମସ୍ତ ପିଲା ମଧ୍ୟ କହୁଛନ୍ତି ଯେ ଦିନରାତି ଏତେ ମାଂସାଶୀ ପ୍ରାଣୀ ଥିଲା, ଆଜି ହଠାତ୍ କେମିତି ପରିବର୍ତ୍ତନ ହେଇଗଲା?
ଆହାର କେବଳ ଉଦର ବୃତ୍ତି ପାଇଁ ନୁହେଁ, ତାର ମହତ୍ଵ ନୈତିକ ଉନ୍ନତି ପାଇଁ ଉଦ୍ଦିଷ୍ଟ। ତେଣୁ ମଣିଷଙ୍କୁ ଅନ୍ୟ ପ୍ରାଣୀମାନଙ୍କ ସହିତ ମିଳିମିଶି ରହିବାକୁ ହେବ। ସେଥିପାଇଁ ସହନଶୀଳତା, ଦୟା, ପ୍ରେମ ଆଦି ଗୁଣର ଆବଶ୍ୟକତା। ଏଥିପାଇଁ ଶାକାହାରୀ ଭୋଜନ ସର୍ବୋକୃଷ୍ଟ ସାଧନ। କେତେକ ବ୍ୟକ୍ତିର ଭୁଲ ଧାରଣା ଅଛି ଯେ ସେ କହିଥାନ୍ତି କି ମଣିଷର ବୌଦ୍ଧିକ ବିକାଶ ପାଇଁ ମାଂସର ଆବଶ୍ୟକତା, ନଚେତ୍ ମସ୍ତିଷ୍କର ବିକାଶ ହୋଇପାରିବ ନାହିଁ। ଆଜି କୌଣସି ବ୍ୟକ୍ତି ଦେହ ତ୍ୟାଗ କଲେ ତାକୁ ଶବ ବୋଲି କହି ଛୁଁ ନାହାନ୍ତି, ଏବଂ ଛୁଇଁଲା ପରେ ଶୁଦ୍ଧ ହେଉଛନ୍ତି। ସେହିପରି ମାଛ ମଧ୍ୟ ଏକ ନିରୀହ ପ୍ରାଣୀ, ଯାହାକୁ ମଣିଷ ମଲା ଅବସ୍ଥାରେ ଘରକୁ ଆଣି ଖାଦ୍ୟ ରୂପରେ ଖାଇଥାନ୍ତି, କିନ୍ତୁ ଖାଇଲା ପରେ ତ ଶୁଦ୍ଧି ହେଉନାହାନ୍ତି। କିନ୍ତୁ ସେଭଳି ଖାଦ୍ୟ ଖାଇବା ଦ୍ୱାରା ମଣିଷର ବିଚାର, ମଣିଷର ଭାବନା ସମ୍ପୂର୍ଣ୍ଣ ତମଗୁଣୀ ହୋଇଯାଉଛି, ଏବଂ ଘରର ବାତାବରଣ ଅଶୁଦ୍ଧ ହୋଇଯାଉଛି। ଏହି ପାପୀ ମଣିଷକୁ ଦେଖାଯାଉନାହିଁ ଯେ ଗୋଟିଏ ନିରୀହ ପ୍ରାଣୀର ହତ୍ୟା ଅପରାଧରେ ଅଶେଷ ଅଶେଷ ପାପର ଭାଗିଦାରୀ ହେଉଛନ୍ତି, ଏବଂ ଏହି ଶରୀର ରୂପୀ ମନ୍ଦିରକୁ ଅପବିତ୍ର କରୁଛନ୍ତି। ତେଣୁ ବହୁତ ଲୋକ ଯୁକ୍ତି ଯୁକ୍ତାନ୍ତରେ କହିଥାନ୍ତି କି ଆମେ ପ୍ରାଣୀ ଘାତ କରୁନୁ, ଜୀବ ଘାତ କରୁନୁ, କେବଳ ଖାଇଥାଉ। କିନ୍ତୁ ଭଗବାନଙ୍କର ମହିମା ବା ଭଗବାନଙ୍କର ମହାବାକ୍ୟ ଯେ କେବଳ ଖାଇଲା ବେଳେ ନୁହେଁ, ତା ସହିତ ଆଉ ଚାରିଜଣ ମଧ୍ୟ ପାପର ସମାନ ଭାବରେ ଭାଗିଦାର ହୋଇଥାନ୍ତି। ଯେପରି ମାଂସ ରାନ୍ଧିଲା ବାଲା, ମାଂସ କାଟିଲା ବାଲା ଓ ମାଂସ ଖାଇଲା ବାଲା ସମସ୍ତେ ସମାନ ଭାବରେ ପାପର ଭାଗିଦାର ହୋଇଥାନ୍ତି। ତ ଆଜି ଆମେ ସମସ୍ତେ ଆସନ୍ତୁ ସଂକଳ୍ପ ବା ପ୍ରତିଜ୍ଞା କରିବା ପରମାତ୍ମାଙ୍କ ନିକଟରେ ଯେ ନିଜ ଜୀବନକୁ ସୁଖମୟ ଶାନ୍ତିମୟ କରିବାକୁ ହେଲେ ଶାକାହାରୀ ଭୋଜନର ଆବଶ୍ୟକତା, ଏବଂ ଏହି ଭାରତକୁ ପୁନଃ ସ୍ୱର୍ଗ ତୁଲ୍ୟ କରିବା, ଏବଂ ପ୍ରତ୍ୟେକ ମଣିଷ ଦେବୀ ଦେବତା ରୂପରେ ବାଚିତ ହେବେ ଓ ନିଜ ଜୀବନକୁ ସୁଖମୟ ଶାନ୍ତିମୟ କରି ରହିବେ। ତେଣୁ କଥାରେ କୁହାଯାଇଛି କି ଅଭ୍ୟାସ ବଳେ ସର୍ବସିଦ୍ଧି, ହସି କୁହନ୍ତି ଦୟାନିଧି। ଓମ୍ ଶାନ୍ତି। Thank you.
ଶାନ୍ତି ଶୁଭଭାବନା ଦ୍ୱାରା ସ୍ୱର୍ଣ୍ଣିମ ସଂସ୍କୃତିର ସ୍ଥାପନା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପ୍ରତିବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ କଳା ସଂସ୍କୃତି ବର୍ଗ ପାଇଁ ଦୁଇଥର ମହାସମ୍ମିଳନୀର ଆୟୋଜନ କରେ। ଶାନ୍ତି ଶୁଭଭାବନା ଦ୍ୱାରା ସ୍ୱର୍ଣ୍ଣିମ ସଂସ୍କୃତିର ସ୍ଥାପନା ଶୀର୍ଷକକୁ ନେଇ ଜ୍ଞାନ ସରୋବରର ହାରମୋନି ହଲ୍ରେ ଆୟୋଜିତ ହୁଏ ମହାସମ୍ମିଳନୀ। ପ୍ରଦୀପ ପ୍ରଜ୍ୱଳନ ସହ ପ୍ରସିଦ୍ଧ କଣ୍ଠଶିଳ୍ପୀ ବିଦୁଷୀ ସୁମିତ୍ରା ଗୁହା ତାଙ୍କର ସୁମଧୁର କଣ୍ଠରେ ଗଣପତି ବନ୍ଦନା ପ୍ରସ୍ତୁତ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ବିଘ୍ନ ବିନାଶନ ଗଜାନନ ସିନ୍ଦୂର ବଦନ ମୂଷିକ ବାହନ ହୃଦୟ ସିଦକେ ଦାୟକ ଗଣନାୟକ ଓଁ ଶ୍ରୀ ମହାଗଣପତେ ନମଃ।
ପ୍ରମୁଖ ଟିଭି ଅଭିନେତ୍ରୀ ମୈନାବତୀ କଳା ଓ ସଂସ୍କୃତିର ବିକାଶ ଲାଗି ଆଧ୍ୟାତ୍ମିକତାର ଭୂମିକା ଉପରେ ଆଲୋକପାତ କରିଥିଲେ। ପରମପିତା ଶିବ ପରମାତ୍ମାଙ୍କ ଦିବ୍ୟ ଅବତରଣ ଭୂମି ଆବୁ ପର୍ବତସ୍ଥିତ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଆଧ୍ୟାତ୍ମିକ ବାତାବରଣରେ ପାଞ୍ଚ ଦିନର ରହଣି, ସାତ୍ତ୍ୱିକ ଭୋଜନ ଏବଂ ବ୍ୟବସ୍ଥିତ ଦିନଚର୍ଯ୍ୟା ମନପ୍ରାଣରେ ଚିରନ୍ତନ ସୁଖଶାନ୍ତିର ଦିବ୍ୟ ଅନୁଭବ କରାଇଥାଏ। ପଶ୍ଚିମ ଓଡ଼ିଶା ସେବା କେନ୍ଦ୍ର ସମୂହ ସମ୍ବଲପୁରର ମୁଖ୍ୟ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପାର୍ବତୀ ଭଉଣୀ ଉପସ୍ଥିତ ପ୍ରତିନିଧିମାନଙ୍କୁ ରାଜଯୋଗ ଅଭ୍ୟାସ ଦ୍ୱାରା କରାଇଥିଲେ ଗହନ ଶାନ୍ତିର ଅନୁଭୂତି। କଳାକ୍ଷେତ୍ରରେ ସୁପ୍ରତିଷ୍ଠିତ କଳାକାର ଭାଇଭଉଣୀମାନେ ରାଜଯୋଗ ଅଭ୍ୟାସ ଦ୍ୱାରା ନିଜର ପ୍ରତିଭାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରି ମାନବ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଆନ୍ଦୋଳନରେ ନିଜକୁ ସାମିଲ କରନ୍ତୁ।